ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ତି ତାପସ ରଞ୍ଜନ ସାହୁ। ଜୁହାର। ପହିଲା ମୁଖ୍ୟ ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମାସିକ ରେଡ଼ିଓ କାର୍ଯ୍ୟକ୍ରମ ମନ୍ କି ବାତ୍କେ ଆଜି ପୁରଲା 11 ବଛର। ରାଜ୍ୟ ଆଦି କର୍ମଯୋଗୀ ଅଭିଯାନର ଗ୍ରାମସଭାମାନଙ୍କେ 5500ରୁ ଅଧିକା ଗ୍ରାମ କାର୍ଯ୍ୟ ଯୋଜନାକେ ମିଳିଛି ଅନୁମୋଦନ। ପିଞ୍ଜରା ଭିତରେ ମାଛ ଚାଷ ପଦ୍ଧତି ହୀରାକୁଦନୁ ବହୁତଟେ ସମ୍ଭାବନାକେ ବାସ୍ତବ ରୂପ ଦେବା କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଗାଁନୁ ସହର୍ଥକ ମା ଦୁର୍ଗାଙ୍କର ମୃଣ୍ମୟୀ ମୂର୍ତ୍ତିର କରାଯାଉଛି ବିସର୍ଜନ। ଆଉ ଲଘୁଚାପ ବର୍ଷା ହେଲେ ଭିଲ ରାଇଜେ ବନ୍ୟା ଡର ନାଇଁନ କହିଲେ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମାସିକ ରେଡ଼ିଓ କାର୍ଯ୍ୟକ୍ରମ ମନ୍ କି ବାତ୍କେ ଆଜି 11 ବଛର ପୂରିଛି। 2014 ଆଜିର ଦିନେ ମନ୍ କି ବାତ୍ର ପହିଲା ସଂସ୍କରଣ ଆକାଶବାଣୀ ତରଫରୁ ପ୍ରସାରଣ କରାଯାଇଥିଲା। ଗଲା 28 ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 126 ନମ୍ବର ସଂସ୍କରଣଟି ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ଇତାର ଭିତରେ ମନ୍ କି ବାତ୍ ଖାଲି ଗୋଟିଏ ରେଡ଼ିଓ କାର୍ଯ୍ୟକ୍ରମ ହୋଇକରି ନାଇଁ ରହି ଏଇଟା ସାଂସ୍କୃତିକ ଆର୍ ସାମାଜିକ ବିଚାରଧାରାର ଉନ୍ନତ ସଂସ୍କରଣ ହୋଇକରି ଦେଶର ଫି ଇଲାକାକେ ପହଞ୍ଚି ପାରିଛେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଲା 11 ବଛର ଭିତରେ ଏହି କାର୍ଯ୍ୟକ୍ରମ ଜରିଆରେ ସାମାଜିକ ସାଂସ୍କୃତିକ ପରିବେଶ ବାବଦ ଭିନ୍ ଭିନ୍ ଘଟଣା ଉପରେ ଆଲୋଚନା କରିଛନ୍। ଏହି କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ଆଉ ଦେଶର ସାଧାରଣ ଲୋକର ଭିତରେ ଭାବର ଆଦାନ ପ୍ରଦାନର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଜରିଆ ପାଲଟିଛି। ଗାନ୍ଧି ଜୟନ୍ତୀ ଅବସରରେ ଗଲାକାଲି ସାରା ରାଜ୍ୟ ଆଦି କର୍ମଯୋଗୀ ଅଭିଯାନଟି ହୋଇଥିବାର ସ୍ୱତନ୍ତ୍ର ଗ୍ରାମସଭାନୁ 5500ରୁ ଅଧିକ ଗ୍ରାମ କାର୍ଯ୍ୟ ଯୋଜନା ଅନୁମୋଦନ କରାଯାଇଛି। ଇଟା ଆଦିବାସୀ ଇଲାକାନୁ ଅନ୍ତର୍ଭୁକ୍ତିକରଣ ଭାଗିଦାରୀ ଆର୍ ଉତ୍ତରଦାୟିତ୍ୱ ଶାସନ ମିଶନର ଦୃଷ୍ଟିକୋଣକେ ଆହୁରି ବରକସ କରିପାରବା ବୋଲିକରି ଆଶା କରାଯାଉଛି। ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀଙ୍କର ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱଥି ଜନଜାତି ବ୍ୟାପାର ମନ୍ତ୍ରଣାଳୟ ତରଫୁ ଆଦି କର୍ମଯୋଗୀ ଅଭିଯାନ ମୂଲ ହୋଇଛି। ଇଟା ଧର୍ତ୍ତିଆ ବା ଜନଜାତୀୟ ଉତ୍କର୍ଷ ଅଭିଯାନର ଗୋଟିଏ ଭାଗ ଆଏ। ଅଭିଯାନଟି ଓଡ଼ିଶାର 22ଟା ଜିଲ୍ଲାର 213ଟା ବ୍ଲକର 7623ଗାଁ ସାମିଲ ହୋଇଛନ୍। ଇତାର ସଫଲ ରୂପାୟନ ଲାଗି 1,00,000 ଆଦି ସାଥୀ ଆର୍ 30,000 ଆଦି ସହଯୋଗୀଙ୍କୁ ଭିଲ୍ ଯୋଡ଼ାଯାଇଛି। ଏଥିର୍ଲାଗି ରାଜ୍ୟର ସବୁ ଜିଲ୍ଲାନୁ 50ରୁ ଅଧିକା ସିଭିଲ୍ ସୋସାଇଟି ଅର୍ଗାନାଇଜେସନ୍କେ ଭିଲ୍ ସହଭାଗୀ କରାଯାଇଛି। ବଛାଯାଇଥିବା ଗାଁମାନଙ୍କେ ଆଦି ସେବା କେନ୍ଦ୍ର ସ୍ଥାପନା କରାଯିବା। ଇତାର ଜରିଏ ଇଲାକାର ଲୁକୁ ଭିନ୍ ଭିନ୍ ସେବା ଯୋଗାଇ ଦିଆଯିବା। ହୀରାକୁଦ ଜଲଭଣ୍ଡାରନୁ ପିଞ୍ଜରା ଭିତରେ ମାଛ ଚାଷ ପଦ୍ଧତି ବହୁତଟେ ସମ୍ଭାବନାକେ ବାସ୍ତବ ରୂପ ଦେବା ବୋଲିକରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍। ହୀରାକୁଦ ଜଲଭଣ୍ଡାରନୁ ପିଞ୍ଜରା ଭିତରେ ମାଛ ଚାଷ ଲାଗି ଆଜି ସାଧାରଣ ସୁବିଧା କେନ୍ଦ୍ର ଉଦ୍ଘାଟନ କରିକିରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍, ଇ ବ୍ୟବସ୍ଥା ଓଡ଼ିଶାର ମାଛ ଚାଷ ଉତ୍ପାଦନଟି ନୂଆ ଅଧ୍ୟାୟ ଯୋଡ଼ବା। ସମ୍ବଲପୁର ଇଲାକାନ ଏହାଦେ 500 କୋଟି ଟଙ୍କାର ମାଛ ଉତ୍ପାଦନ ହେଉଛି, ଆଗ୍କେ ଏଇଟା ଆହୁରି ବଢ଼ାଯିବା। ଏଥିଲାଗି ମାଛ ଚାଷ ଆର୍ ମାଛ ମଞ୍ଜି ଉତ୍ପାଦନକେ ତୁର୍ତ୍ତି କରବାର୍ ଲାଗି ସମ୍ବଲପୁର ପାଖର ବସନ୍ତପୁରଠାରେ ଆଧୁନିକ ମାଛ ଚାଷ ତାଲିମ କେନ୍ଦ୍ର ସ୍ଥାପନା କରାଯିବା ବୋଲି ଶ୍ରୀ ପ୍ରଧାନ କହିଛନ୍। ଏହି ଅବସରରେ ରାଜ୍ୟ ମତ୍ସ୍ୟ ଆର୍ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍, ଇହାଦେ ହୀରାକୁଦ ଜଲଭଣ୍ଡାରନୁ 37ଟା ପିଞ୍ଜରାଥି ମାଛ ଚାଷ କରାଯାଉଛି। ସରକାରୀ ସ୍ତରଥି ସମ୍ବଲପୁର ଜିଲ୍ଲାନୁ ମାଛ ଚାଷଥି ବଛରକ 1,000 କୋଟି ଟଙ୍କା ଆୟ ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରୀ କହିଛନ୍। ଉଦ୍ଘାଟନୀ ସମାରୋହଟି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଭିଲ୍ ଉପସ୍ଥିତ ଥିଲେ। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି ସୁବର୍ଣ୍ଣପୁରଠାରେ ନୂଆ ବସ୍ଷ୍ଟାଣ୍ଡ ନିର୍ମାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍। 3 ଏକର ଜାଗାଥି ତିଆରି ହେବାର୍କେ ଥିବା ଏହି ଅତ୍ୟାଧୁନିକ ବସ୍ଷ୍ଟାଣ୍ଡ ଲାଗି 58,36,00,000 ଟଙ୍କା ଖର୍ଚ୍ଚ କରାଯିବା। ବସ୍ଷ୍ଟାଣ୍ଡ ତିଆରି ହେଲେ ଜିଲ୍ଲାବାସୀଙ୍କର ବହୁତ ଦିନର ଆବଶ୍ୟକତା ପୂରଣ ହେବା ବୋଲିକରି ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍।
ଏଇ କଥା ସୋନପୁରବାସୀ ଯେବେ ବାରମ୍ବାର ଆମର ଦୃଷ୍ଟିକୁ ଆଣିଲେ, ତାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସାଙ୍ଗରେ ଆଲୋଚନା କରିକରି 58,36,00,000 ଅନୁଦାନ ଦିଆଗଲା, ଟେଣ୍ଡର କରାଗଲା, ଓବିସିସି ଟେଣ୍ଡର ପାଇକରି ବର୍ତ୍ତମାନ ଅଗଷ୍ଟ ମାସରେ ତାର ଏଗ୍ରିମେଣ୍ଟ ହେଲା ପରେ, ପୂଜା ସବୁଆଡ଼େ ସରିଲା ପରେ ଆଜି ଆପଣଙ୍କର ବସ୍ଷ୍ଟାଣ୍ଡର ଭିତ୍ତିପ୍ରସ୍ତ ସ୍ଥାପନ କରିବା ପାଇଁ ଆମେ ଏଠି ଆସିଛୁ।
ଶିଳାନ୍ୟାସ ଉତ୍ସବଥି ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ଜିଲ୍ଲାପାଳ ନୃପରାଜ ସାହୁଙ୍କ ସହିତ ପୌରାଧ୍ୟକ୍ଷା ତାମସୀ ତମସ୍ମିତା ନାୟକ, ଆରକ୍ଷୀ ଅଧୀକ୍ଷକ ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ପୁରୀର ନୂଆ ରଘୁନନ୍ଦନ ଲାଇବ୍ରେରୀ ଜାଗାନୁ ଡିଜିଟାଲ ଲାଇବ୍ରେରୀ ତିଆରି କରାଯିବା ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ମନ୍ତ୍ରୀ କହିଛନ୍, ଏହି ନୂଆ ଲାଇବ୍ରେରୀର ନାଁ ଜ୍ଞାନ ଯଜ୍ଞ ମଣ୍ଡପ ରଖାଯିବା। ଲାଇବ୍ରେରୀ ସଙ୍ଗେ ଗୋଟିଏ ଗବେଷଣା କେନ୍ଦ୍ର ଭଳି ତିଆରି କରାଯିବା। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ତରଫରୁ ଏ ଲାଇବ୍ରେରୀର ଭକ୍ତ ଆର୍ ଗବେଷକମାନଙ୍କୁ ଡିଜିଟାଲ ସୁବିଧା ଯୋଗାଇ ଦେବାର ସହିତ ବିରଳ ମନ୍ଦିର ରେକର୍ଡ଼, ରୀତିନୀତି, ପବିତ୍ର ମାଦଳା ପାଞ୍ଜି, ତାଳପତ୍ର, ପାଣ୍ଡୁଲିପି ଆର୍ ଐତିହ୍ୟକେ ସଂରକ୍ଷିତ କରି ରଖାଯିବା। ପୁରୁଣା ବହି ଆର୍ ତଥ୍ୟ ସାଙ୍ଗେ ଭିନ୍ ଭିନ୍ ନଥିପତ୍ର ଡାଟା ବେସ୍ ବିଲ୍ ତିଆରି କରାଯିବା, ଯେନ୍ଟାକି ଜଗନ୍ନାଥ ସଂସ୍କୃତି ଗବେଷକମାନଙ୍କର କାମଥି ଆସ୍ବା ବୋଲିକରି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍। ଦଶହରା ମାସର ଉଜ୍ଜଲ ପଖର ଏକାଦଶୀ ତିଥି ଅବସରରେ ଆଜି ପୁରୀ ଶ୍ରୀମନ୍ଦିରନ କାର୍ତ୍ତିକ ନୀତି ମୂଲ ହୋଇଛି। ଏ ଅବସରରେ ଶ୍ରୀ ବିଗ୍ରହମାନଙ୍କର ରାଧା ଦାମୋଦର ବେଶ ସାଙ୍ଗେ ବାଳଭୋଗ ନୀତି ହୋଇଛି। ମହାପୁରୁମାନେ ରାଧା ଦାମୋଦର ବେଶଥି ମାସେ ତକ ଭକତମାନଙ୍କୁ ଦର୍ଶନ ଦେବେ। କାର୍ତ୍ତିକ ମାସର ସବୁ ନୀତିକାନ୍ତି କାର୍ତ୍ତିକ ପୁନିତକ ଚାଲ୍ବା। ମହାପୁରୁଙ୍କ ରାଧା ଦାମୋଦର ବେଶ ଆର୍ ବାଳଭୋଗ ପାଇବାର୍ ଲାଗି ହବିଷ୍ୟାଳିମାନେ କାର୍ତ୍ତିକ ବ୍ରତ ପାଳନ କରସନ୍। କାର୍ତ୍ତିକ ବ୍ରତର ଲାଗି ଶ୍ରୀକ୍ଷେତ୍ର ପୁରୀନ ପ୍ରଶାସନ ତରଫରୁ ହବିଷ୍ୟାଳିମାନଙ୍କର ଲାଗି ସବୁ ପ୍ରକାରର ସୁବିଧା କରାଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନ। ରାଜ୍ୟର ଗାଁନୁ ସହର ତକ ଆଜି ଜଗତଜନନୀ ମା' ଦୁର୍ଗାଙ୍କର ଭସାଣୀ ଉତ୍ସବ ହେଉଛି। ମୃଣ୍ମୟୀ ମୂର୍ତ୍ତିମାନଙ୍କୁ ଶୋଭାଯାତ୍ରା ଥିନିଆ ଯାଇକରି ବିସର୍ଜନ କରାଯାଉଛି। ପାରମ୍ପରିକ ବାଦ୍ୟ, ଘଣ୍ଟ, ଶଙ୍ଖ, ବାଜା ଆର୍ ନାଚ ଗୀତ ଭିତରେ ମା'ଙ୍କର ଶୋଭାଯାତ୍ରା କରାଯାଉଛି। ଶ୍ରୀକ୍ଷେତ୍ର ପୁରୀନୁ ଆଜି ଗୋସାଣୀ ଉତ୍ସବ ହେଉଛି। ସହରରେ ପୂଜା ପାଉଥିବାର ସବୁ ମୃଣ୍ମୟୀ ମୂର୍ତ୍ତିମାନଙ୍କୁ ଆଜି ବିସର୍ଜନ କରାଯାଉଛି। ମା' ବିମଳାଙ୍କର ପ୍ରତିନିଧି ମା' କାକୁଡ଼ି ଖାଇଙ୍କର ଗୋଲାକାଲ ଦଶରାଥି ପରମ୍ପରା ଅନୁସାରେ ବିସର୍ଜନ କରାଯାଇଛି। ଅଲଗା ଗୋଷାଣୀମାନଙ୍କୁ ଶ୍ରୀମନ୍ଦିର ସାମ୍ନା ବଡ଼ଦାଣ୍ଡନୁ ପହେଲା ଦେବୀ ଶୋଭାତି ସାମିଲ କରାଯାଇଥିଲା। ଏକାଦଶୀ ଅବସରରେ ମହାପୁରୁମାନଙ୍କର ମହାଦୀପ ଉଠବା ଋତୁରୁ ଗୋଷାଣୀମାନଙ୍କର ବିସର୍ଜନ କରାଯିବା। ନୂଆପଡ଼ା ଜିଲ୍ଲା ଟାନୱାଟର ଆରାଧ୍ୟ ଦେବତା କଣା ଭୈରାଙ୍କର ଦଶହରା ଛତର ଯାତ୍ରା ହୋଇଯାଇଛି। ନବମୀ ଆର୍ ଦଶମୀ ଦୁଇ ଦିନ ଧରିକରି ଦେବତା ଟାନୱାଟ ଗାଁ ବୁଲିକରି ପୂଜା ପାଏସନ୍। ଏକାଦଶୀ ଦିନ ଆଜି କଣା ଭୟରା ଆର୍ ଧରୁଆ ବୁଢ଼ା ଗାଁ ବାହାରେ ପୂଜା ପାଇଛନ୍। ଓଡ଼ିଶା ଲଳିତକଳା ଏକାଡେମୀ ତରଫୁ ବିକଶିତ ଭାରତ ଚିତ୍ରକଳା କର୍ମଶାଳା ଗଲାକାଲି ଭୁବନେଶ୍ୱର କଳିଙ୍ଗ ଆର୍ଟ ଗ୍ୟାଲେରୀନ ହୋଇଯାଇଛି। ଏହି ଚିତ୍ରକଳା କର୍ମଶାଳାଥି 117 ଜଣ ଚିତ୍ରଶିଳ୍ପୀ ଭାଗ ନେଇକରି ନିଜର ବିକଶିତ ଭାରତକେ ଚିତ୍ର ରୂପ ଦେଇଛନ୍। କାର୍ଯ୍ୟକ୍ରମଥି ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ସଚିବ ଡକ୍ଟର ବିଜୟ କେତନ ଉପାଧ୍ୟାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଆଇବା 9 ତାରିଖ ତକ ଏହି ଚିତ୍ରମାନେ ପ୍ରଦର୍ଶିତ ହେବା। ସମ୍ବଲପୁର ଜିଲ୍ଲା ଧନକୁଡ଼ା ବ୍ଲକ ଦେବେଇପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ନୂଆ କୋଠାକେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଉଦ୍ଘାଟନ କରିଛନ୍। ପୁରୁଣା ସ୍ୱାସ୍ଥ୍ୟ କେନ୍ଦ୍ରକେ ସମ୍ପ୍ରସାରିତ କରିକରି ଏ ନୂଆ ତିନିମହଲା କୋଠା ବନାଯାଇଛି। ଏଥି 40 ଶଯ୍ୟାର ବ୍ୟବସ୍ଥା କରାଯାଇଛି। ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ଦିନିକିଆ ନୂଆପଡ଼ା ଗସ୍ତ କରିଥିଲେ। ଏ ଅବସରରେ ମନ୍ତ୍ରୀ ଶ୍ରୀ ମହାପାତ୍ର ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସଙ୍ଗେ ଭିନ୍ ଭିନ୍ କାମର ସମୀକ୍ଷା କରିଛନ୍ତି। ଖାସ୍ କରି ଜିଲ୍ଲାର ତିନି ବିଜ୍ଞପିତ ଅଞ୍ଚଳ ପରିଷଦର 24 ପିଇବାର ପାନ ଯୋଗାଣ ବ୍ୟବସ୍ଥାର ତଦାରଖ କରିଛନ୍। ଖରିଆର ରୋଡ୍ ଏନ୍ଏସି ନୂଆ କାର୍ଯ୍ୟାଳୟ ଲାଗି 350 କୋଟି ଟଙ୍କା ଦିଆଯାଇଥିବା ବେଳେ ଆହୁରି 1 କୋଟି ଟଙ୍କା ଦିଆଯିବା ବୋଲି ମନ୍ତ୍ରୀ ପ୍ରତିଶ୍ରତି ଦେଇଛନ୍ତି। ବୈଠକଟି କଳାହାଣ୍ଡି ସାଂସଦ ମାଳବିକା ଦେବୀଙ୍କ ସହିତ ପୌର ଆଉ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ଲଘୁଚାପ ବର୍ଷା ଲାଗି ନୂଆପଡ଼ା ଜିଲ୍ଲାର ଭିନ୍ ଭିନ୍ ଇଲାକାନ ବନ୍ୟା ପରିସ୍ଥିତି ଦେଖାଦେଇଛି। ସୁନ୍ଦର ନଦୀ ସହିତ ଜିଲ୍ଲାର ଭିନ୍ ଭିନ୍ ନଏଦିନ ବୟଡ଼ ପାଣି ଯାଉଛି। ସୁନ୍ଦର ନଦୀନ ପଲସଦା ବ୍ରିଜ୍ ଉପରେ ବୟଡ଼ ପାଣି ଯାଉଥିବାରୁ ଯା ଆସ ବନ୍ଦ ହୋଇଯାଇଛି। ଜବର ବର୍ଷା ହେବାରୁ ତିଖାଲି ଜଲଭଣ୍ଡାରନ 5 ଗେଟ୍ ଦେଇକରି ବୟଡ଼ ପାଣି ଛଡ଼ାଯାଉଛି। ଯୋଡ଼ାମୁଣ୍ଡା ପ୍ରକଳ୍ପନୁ ଭି ପାଣି ଛଡ଼ାଯାଉଛି। ବଙ୍ଗୋପସାଗରନ ହୋଇଥିବାର ଗଭୀର ଅବପାତ ପାରାଦୀପ ଆର୍ ଗୋପାଳପୁର ହୋଇକରି ପାର କରିଛି। ଇତାର ପ୍ରଭାବଥି ରାଇଜର ଭିନ୍ ଭିନ୍ ଜାଗାନୁ ଝଙ୍କେର ଲାଗି ରହିଛି। ଖାସ୍ କରି ଦକ୍ଷିଣ ଓଡ଼ିଶାନ ଜବର ବର୍ଷା ହେଉଛି। ଗଲା 24 ଭିତରେ କୋରାପୁଟ ଜିଲ୍ଲାନ ଜବର ବର୍ଷା ହେବାରୁ ଭିନ୍ ଭିନ୍ ଜାଗାନୁ ବନ୍ୟା ପରିସ୍ଥିତି ଦେଖାଦେଇଛି। ଗଞ୍ଜାମ ଜିଲ୍ଲାର ଭିନ୍ ଭିନ୍ ଇଲାକାନ ଭିଲ୍ ଜବର ବର୍ଷା ଲାଗି ବନ୍ୟା ସ୍ଥିତି ଦେଖାଦେଇଛି। ଜବର ବର୍ଷା ଲାଗି ରହିଥିଲେ ଭିଲ୍ ରାଇଜେ ବନ୍ୟାର ଡର ନାଇଁନ ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍। ସେ କହିଛନ୍ ରାଜ୍ୟର 99 ବ୍ଲକନ ବର୍ଷା ରେକର୍ଡ଼ କରାଯାଇଛି। ବଂଶଧାରା ନଦୀ ଛଡ଼ା ଅଲଗା କେନ୍ସି ନଦୀନ ବନ୍ୟା ଡର ନାଇଁ ଦେଖାଦେଇ। ବର୍ଷା ଲାଗି ମହାନଦୀର ଜଳସ୍ତର ବଢ଼ୁଛେ, ହେଲେ ସେନଭିଲ୍ ବନ୍ୟା ଡର ନାଇଁନ। ଏହାଦେ ହୀରାକୁଦ ଜଳଭଣ୍ଡାରନୁ 9 ଗେଟ୍ ଦେଇକରି ପାଣି ଛଡ଼ାଯାଉଛି। ରେଙ୍ଗାଲି, ଇନ୍ଦ୍ରାବତୀ, କୋଲାବ ଜଳଭଣ୍ଡାରନୁ ଜଳସ୍ତର ସ୍ଥିର ରହିଛେ ବୋଲି ଶ୍ରୀ ପାଢ଼ୀ କହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍କେ ଆଜି ପୁର୍ଲା 11 ବଛର। ରାଇଜେ ଆଦି କର୍ମଯୋଗୀ ଅଭିଯାନର ଗ୍ରାମସଭା ମାନକେ 5,500 ଏତକା ଗ୍ରାମ କାର୍ଯ୍ୟ ଯୋଜନାକେ ମିଳିଛି ଅନୁମୋଦନ। ପିଞ୍ଜରା ଭିତରେ ମାଛ ଚାଷ ପଦ୍ଧତି ହୀରାକୁଦନୁ ବହୁତଟି ସମ୍ଭାବନାକେ ବାସ୍ତବ ରୂପ ଦେବା କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଗାଁନୁ ସହର ତକ ମା ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି କରାଯାଉଛି ବିସର୍ଜନ। ଆଉ ଲଘୁଚାପ ବର୍ଷା ହେଲେ ବି ରାଇଜେ ବନ୍ୟାର ଡର ନାଇନ କହିଲେ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ। ଆଜିର ଆଞ୍ଚଳିକ ଖବର ଏଣୁ ଶେଷ ହେଲା। ଜୁହାର।